ବସିଲେ ତୁମ ମାଥୁନ୍ ତୁମ ମାଥୁନ୍ କହିଛ ଛୁଆ ମାମା କଥା କହିଲା କେ ତୁମ ମାମା କଥା କହିଲା କେ ତୁମ